ଏଥର କହିଦେଲ ଆଉ କିଛି ନା ଖାଲି କହ ଏମିତି କହ ମୋନା ଲକ୍ଷ୍ମୀ
ମୋନା ଲକ୍ଷ୍ମୀ ଦ୍ୱାରା ଆମର ଏକ ନମ୍ବର ବିହାର ଆମର ଗଳି ଭିତରେ ଘର ହେଇଯିବାରୁ ଏପଟେ ଅଳିଆ ଗାଡି ଆସୁନାହିଁ
କିଛି କହିଦେଲେ ସେମାନେ ଆସିଲେ ଆମେ ଉପକୃତ ହବୁ
ଟିକେ କହିଦେଲେ ସେ ଆସିଲେ ଆମେ ଉପକୃତ ହବୁ
ମାରିଦେଲେ ହେଇଯିବ ଦେଖ।